ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ, ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟଜୀବିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ବିଶେଷ ଖୁସି ଏବଂ ଆପଣଙ୍କ ନିକଟରେ ଧନ୍ୟବାଦୀ। କେବଳ ସେତିକି ନୁହେଁ, ଆପଣଙ୍କ ନିମନ୍ତେ ମଧ୍ୟ ଆମେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ସେ ଆପଣଙ୍କୁ କେବେ ହେଲେ ପରିତ୍ୟାଗ କରିବେ ନାହିଁ, ସେ ଆପଣଙ୍କ ସଙ୍ଗେ ସଙ୍ଗେ ଅଛନ୍ତି, ସେ ଆପଣଙ୍କୁ ସୁରକ୍ଷା ଦେବେ, ସେ ଆପଣଙ୍କୁ ଆଶୀର୍ବାଦ କରିବେ, ସେ ଆପଣଙ୍କୁ ପାପରୁ ଉଦ୍ଧାର କରି ସେ ଅନନ୍ତ ଜୀବନର ପଥରେ କଢ଼ାଇ ନେବେ। ଆସନ୍ତୁ ତାହେଲେ ଆଜି ତାହାଙ୍କର ସେହି ବାକ୍ୟ ମଧ୍ୟ ଦେଇ ଆମେ ତାହାଙ୍କର ନିକଟବର୍ତ୍ତୀ ହେବା, ଆଉ ତାହାଙ୍କର ସ୍ୱର ଶୁଣିବା। ସେ ଆମମାନଙ୍କୁ ଯାହା କହନ୍ତି ତାହା କରିବା ନିମନ୍ତେ ଚେଷ୍ଟା କରିବା। ତେବେ ତାହାଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଆସନ୍ତୁ ପ୍ରାର୍ଥନାରେ ନିଜ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଅସୀମ ଅନୁଗ୍ରହ ଦୟା ମଙ୍ଗଳଦାନ ପାଇଁ। ହଁ ପ୍ରଭୁ, ଏହି ସମସ୍ତକୁ ଯେତେବେଳେ ଆମମାନେ ସମୀକ୍ଷା କରୁ, ଆମମାନେ ଅପଦାର୍ଥ ଅଯୋଗ୍ୟ ମନୁଷ୍ୟ, ଆମମାନେ ପ୍ରଭୁ ତୁମଠାରୁ ଏହି ସମସ୍ତ ଅନୁଗ୍ରହଦାନ ମଙ୍ଗଳଦାନ ପାଇବା ପାଇଁ ଯୋଗ୍ୟ ନୁହଁ। ତଥାପି ପ୍ରଭୁ ତୁମର ଅସୀମ ଅନୁଗ୍ରହ ଦେଇ ତୁମେ ଆମମାନଙ୍କୁ ବଞ୍ଚାଇ ରଖି ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଆମମାନଙ୍କୁ ନିରାପଦରେ କଢ଼ାଇ ଆଣୁଅଛ। ଆଉ ତୁମେ ଚାହୁଁ ନାହିଁ ଯେପରି ଆମମାନେ ପାପରେ ବିନଷ୍ଟ ହେଉ, ଆଉ ସେଥିପାଇଁ ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ତୁମ ନିକଟବର୍ତ୍ତୀ କରାଉଅଛ। ନିଜର ପାପ ନିମନ୍ତେ ଅନୁତାପ କରି ତୁମର କୃଷର ନିକଟବର୍ତ୍ତୀ ହେବା ପାଇଁ, କ୍ଷମା ମାଗିବା ପାଇଁ ଆମମାନଙ୍କୁ ସୁଯୋଗ ଦେଉଅଛ। ସେଥିପାଇଁ ତୁମର ଧନ୍ୟବାଦ କରୁଅଛୁ। ଆଉ ଏହି ସୁଯୋଗର ସଦ୍ବ୍ୟବହାର କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ତୁମର ପବିତ୍ର ଉପସ୍ଥିତି ତୁମେ ଆମମାନଙ୍କୁ ଏହି ସମୟରେ ଉପଲବ୍ଧି କରିବା ପାଇଁ ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯାତ୍ରା ପୁସ୍ତକ 23 18 ପଦରୁ ଆରମ୍ଭ କରି 24 7 ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ଆମେ 23 ମଧ୍ୟରେ ଇସ୍ରାଏଲ ସନ୍ତାନଗଣ ସେହି ପ୍ରତିଜ୍ଞାତ କିଣାନ ଦେଶକୁ ଅଧିକାର କରିବା ନେଇ ଈଶ୍ୱର ଯେଉଁ ସମସ୍ତ ପ୍ରତିଜ୍ଞା ଏବଂ ନୀତିନିୟମ ପ୍ରଦାନ କରିଥିଲେ ତାହା ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ 23 18 ପଦରୁ 21 ପଦରେ ଏହିପରି ଲେଖା ଅଛି, ତୁମ୍ଭେ ତାଡ଼ିଯୁକ୍ତ ଦ୍ରବ୍ୟ ସହିତ ଆମ୍ଭ ବଳିର ରକ୍ତ ଉତ୍ସର୍ଗ କରିବ ନାହିଁ, ପୁଣି ଆମ୍ଭ ଉତ୍ସବ ସମ୍ପର୍କୀୟ ମେଦ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ରଖିବ ନାହିଁ। ତୁମ୍ଭ ଭୂମିର ପ୍ରଥମଜାତ ଫଳ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ତୁମ୍ଭେ ଛାଗବତ୍ସ୍ୟକୁ ତାହାର ମାତୃଦୁଗ୍ଧରେ ପାକ କରିବ ନାହିଁ। ଦେଖ, ଆମ୍ଭେ ତୁମ୍ଭକୁ ପଥରେ ରକ୍ଷା କରିବା ପାଇଁ ଓ ତୁମ୍ଭକୁ ଆମ୍ଭର ପ୍ରସ୍ତୁତ ସ୍ଥାନକୁ ଆଣିବା ପାଇଁ ତୁମ୍ଭ ଆଗେ ଆଗେ ଏକ ଦୂତ ପ୍ରେରଣ କରୁଅଛୁ। ତାହାଙ୍କ ବିଷୟରେ ସାବଧାନ ହୁଅ ଓ ତାହାଙ୍କ ରବରେ ଅବଧାନ କର। ତାହାଙ୍କର ଅସନ୍ତୋଷ ଜନ୍ମାଅ ନାହିଁ, କାରଣ ସେ ତୁମମାନଙ୍କ ଅଧର୍ମ କ୍ଷମା କରିବେ ନାହିଁ, ଯେହେତୁ ତାହାଙ୍କଠାରେ ଆମ୍ଭର ନାମ ଅଛି। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ସେହି ଦୂତ କିଏ? ଏହାର ଉତ୍ତର ପାଇବାକୁ ହେଲେ ଦେଖନ୍ତୁ, 1 Corinthians 10 4 ଲେଖା ଅଛି, ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ, ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ। ଏପରିକି ସେହି 1 Corinthians 10 9-10 ଏହିପରି ଲେଖା ଅଛି, ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ। ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ୱାରା ବିନଷ୍ଟ ହେଲେ, ସେପରି ତୁମେମାନେ ବଚସା କର ନାହିଁ। ଏ ହେଉଛନ୍ତି ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହାଙ୍କର ସେମାନେ ବଶୀଭୂତ ହୋଇ ରହିବାକୁ ଥିଲା। ତେଣୁ ନିଃସନ୍ଦେହରେ କୁହାଯାଇପାରେ ଯେ ସେହି ଦୂତ ଏଠାରେ ପ୍ରଭୁ ଯୀଶୁଙ୍କୁ ଉପସ୍ଥାପିତ କରେ। ତେବେ ସେମାନେ ଏହି ଦୂତଙ୍କର କଥାରେ ମନୋଯୋଗ କରିବାକୁ ଥିଲା ଓ ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରିବାକୁ ଥିଲା, କାରଣ ସେହି ଦୂତ ସେମାନଙ୍କୁ ସେହି ପ୍ରତିଜ୍ଞାତ କିଣା ଦେଶ ଆଡ଼କୁ କଢ଼ାଇ ନେଉଥିଲେ ଓ ସେହି କିଣା ଦେଶର ଅଧିକାରୀ ହେବା ସେମାନଙ୍କର ବାଧ୍ୟତାର ଜୀବନ ଉପରେ ନିର୍ଭର କରୁଥିଲା ଓ ସେମାନଙ୍କର ବିଶ୍ୱାସ ଉପରେ ନିର୍ଭର କରୁଥିଲା। ପ୍ରିୟ ବନ୍ଧୁ, ଆଜି ଆମେ ସେହି ଅନନ୍ତ ଜୀବନରେ ଅଗ୍ରସର ହେବାକୁ ହେଲେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ହେବ ଓ ତାହାଙ୍କର ବାଧ୍ୟ ହେବାକୁ ହେବ। ଯଦି ଆମେ ତାହାଙ୍କଠାରେ ବିଶ୍ୱାସ ନ କରୁ ବା ତାହାଙ୍କ ବାକ୍ୟର ବଶୀଭୂତ ନ ହେଉ ବା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ ନ କରୁ, ତାହେଲେ ଆମେ ସେହି ଅନନ୍ତ ଜୀବନର ଅଧିକାରୀ ହୋଇପାରିବା ନାହିଁ। ଆପଣ ଦେଖନ୍ତୁ, ଇସ୍ରାଏଲ ସନ୍ତାନଗଣ ସେହି ପ୍ରତିଜ୍ଞାତ କିଣା ଦେଶକୁ ଅଧିକାର କରି ତହିଁରେ ବସବାସ କରିବା ନିମନ୍ତେ ସେହି ଦେଶ ଆଡ଼କୁ ଅଗ୍ରସର ହେଉଥିଲେ, ମାତ୍ର ସେମାନେ ସେହି ଦୂତଙ୍କର ରବରେ ଅବଧାନ କରିବାକୁ ଥିଲା ଓ ତାଙ୍କ ବିଷୟରେ ସାବଧାନ ହୋଇ ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରିବାକୁ ଥିଲା। ଏହାପରେ 22-23 ପଦରେ ଏହିପରି ଲେଖା ଅଛି, ମାତ୍ର ତୁମ୍ଭେ ଯେବେ ନିତାନ୍ତ ତାହାଙ୍କ ରବରେ ଅବଧାନ କରିବ, ପୁଣି ଆମ୍ଭେ ଯାହା ସବୁ କହୁ ତାହା କରିବ, ତେବେ ଆମ୍ଭେ ତୁମ୍ଭ ଶତ୍ରୁମାନଙ୍କର ଶତ୍ରୁ ଓ ତୁମ ବୈରୀମାନଙ୍କର ବୈରୀ ହେବା, କାରଣ ଆମ୍ଭର ଦୂତ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭକୁ ଇମୋରିୟ ଓ ହିତୀୟ ଓ ପିରିସିୟ ଓ କିଣାନୀୟ ଓ ହିଦୀୟ ଓ ଜିବୁସୀୟମାନଙ୍କ ଦେଶକୁ ଆଣିବେ, ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା। ଦେଖନ୍ତୁ, ସେହି ପ୍ରତିଜ୍ଞାତ କିଣା ଦେଶର ଅଧିକାରୀ ହେବା ସେମାନଙ୍କର ବାଧ୍ୟତା ଉପରେ ନିର୍ଭର କରୁଥିଲା। ଈଶ୍ୱର କହନ୍ତି ସେ ସେମାନଙ୍କର ଶତ୍ରୁମାନଙ୍କର ପାପ ହେତୁ ସେମାନଙ୍କୁ ସେମାନଙ୍କ ଦେଶରୁ ତଡ଼ିଦେବାକୁ ଯାଉଅଛନ୍ତି ଓ ସେହି ଦେଶକୁ ତାହାଙ୍କର ମନୋନୀତ ଜାତି ଇସ୍ରାଏଲ୍କୁ ଅଧିକାର ସ୍ୱରୂପେ ଦେବାକୁ ଯାଉଅଛନ୍ତି। ସେ ମଧ୍ୟ ସେମାନଙ୍କୁ ଆହୁରି କହନ୍ତି, ଯାହାକି 24-27 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ, ତୁମେ ସେମାନଙ୍କ ଦେବଗଣକୁ ପ୍ରଣାମ କରିବ ନାହିଁ ଓ ସେମାନଙ୍କର ସେବା କରିବ ନାହିଁ, ପୁଣି ସେମାନଙ୍କ କ୍ରିୟାନୁସାରେ କ୍ରିୟା କରିବ ନାହିଁ, ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ ଓ ସେମାନଙ୍କ ସ୍ତମ୍ଭ ସବୁ ଭାଙ୍ଗି ପକାଇବ। ତୁମେମାନେ ଆପଣମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବ, ତହିଁରେ ସେ ତୁମମାନଙ୍କ ଅନ୍ନ ଜଳରେ ଆଶୀର୍ବାଦ କରିବେ, ପୁଣି ଆମ୍ଭେ ତୁମ୍ଭ ମଧ୍ୟରୁ ରୋଗ ଦୂର କରିବା। ତୁମ୍ଭ ଦେଶରେ କାହାରି ଗର୍ଭପାତ ହେବ ନାହିଁ, ପୁଣି କେହି ବନ୍ଧ୍ୟା ହେବ ନାହିଁ। ଆମ୍ଭେ ତୁମ୍ଭ ଆୟୁର ପରିମାଣ ପୂର୍ଣ୍ଣ କରିବା। ଆମ୍ଭେ ତୁମ୍ଭ ଆଗେ ଆଗେ ଆମ୍ଭ ବିଷୟକ ଭୟ ପ୍ରେରଣ କରିବା। ପୁଣି ତୁମ୍ଭେ ଯେଉଁସବୁ ଲୋକଙ୍କ ନିକଟରେ ଉପସ୍ଥିତ ହେବ ସେମାନଙ୍କୁ ବ୍ୟାକୁଳ କରିବା ଓ ଆମ୍ଭେ ତୁମ୍ଭର ଶତ୍ରୁଗଣକୁ ବିମୁଖ କରିବା। ଈଶ୍ୱର ମଧ୍ୟ ଏଠାରେ ସେମାନଙ୍କୁ ପ୍ରତିଜ୍ଞା କରି କହନ୍ତି ଯେ ସେମାନଙ୍କୁ ସେହି ଦେଶରେ ପ୍ରବେଶ କରାଇ ତାହା ଅଧିକାର କରିବା ନିମନ୍ତେ ସାହାଯ୍ୟ କରିବେ ଓ ସେହି ଦେଶ ସେମାନଙ୍କୁ ସେମାନଙ୍କର ଅଧିକାର ସ୍ୱରୂପେ ଦେବେ। ମାତ୍ର ସେମାନେ ତାହାଙ୍କର ବାଧ୍ୟ ହୋଇ ତାହାଙ୍କର ବଶୀଭୂତ ହୋଇ ରହିଲେ ସେହି ସମସ୍ତ ଆଶୀର୍ବାଦର ଅଧିକାରୀ ହେବେ। ତେଣୁକରି ସେ କହନ୍ତି, ତୁମ୍ଭେ ସେମାନଙ୍କ ଦେବଗଣକୁ ପ୍ରଣାମ କରିବ ନାହିଁ ଓ ସେମାନଙ୍କର ସେବା କରିବ ନାହିଁ, ପୁଣି ସେମାନଙ୍କର କ୍ରିୟାନୁସାରେ କ୍ରିୟା କରିବ ନାହିଁ, ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ ଓ ସେମାନଙ୍କ ସ୍ତମ୍ଭ ସବୁ ଭାଙ୍ଗି ପକାଇବ। ଅର୍ଥାତ୍ ଈଶ୍ୱର କହିବାକୁ ଚାହାନ୍ତି ସେମାନେ ଯେପରି ସେହି ସମସ୍ତ ବିଜାତୀୟମାନଙ୍କଠାରୁ ସମ୍ପୂର୍ଣ୍ଣ ପୃଥକୀକୃତ ଜୀବନଯାପନ କରନ୍ତି ଓ ପ୍ରତିମା ପୂଜାରୁ ଦୂରରେ ରହନ୍ତି, କିନ୍ତୁ ଇସ୍ରାଏଲ ସନ୍ତାନଗଣ ସେହିପରି କାର୍ଯ୍ୟ କରିବାରେ ବିଫଳ ହୋଇଥିଲେ ଓ ସେମାନେ ଈଶ୍ୱରଙ୍କ ଆଜ୍ଞା ଅନୁଯାୟୀ କାର୍ଯ୍ୟ କରିପାରିନଥିଲେ, ଯାହାକି ଆମେ ପରେ ଦେଖିପାରିବା। ସେଥିପାଇଁ ସେମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିଲେ ଓ ଅନେକ ଦୁଃଖ କଷ୍ଟର ମଧ୍ୟ ଦେଇ ଗତି କରିଥିଲେ। ଆଉ ବାସ୍ତବରେ ସେମାନେ ସେମାନଙ୍କର ବାଧ୍ୟତାର ଜୀବନ ନେଇ ସେହି ପ୍ରତିଜ୍ଞାତ କିଣା ଦେଶର ଅଧିକାରୀ ହୋଇନଥିଲେ, ମାତ୍ର ଈଶ୍ୱରଙ୍କର ଅନୁଗ୍ରହ ହେତୁ ସେହି ଦେଶର ଅଧିକାରୀ ହୋଇଥିଲେ। ସେମାନେ ଈଶ୍ୱରଙ୍କ ଅନୁଗ୍ରହ ହେତୁ ତାଙ୍କର ବାଧ୍ୟ ହୋଇ ସେହି ଦେଶର ଅଧିକାରୀ ହୋଇଥିଲେ। ପ୍ରିୟ ବନ୍ଧୁ, ସେହି ଈଶ୍ୱର ଚାହାନ୍ତି ଆମେ ଯେପରି ଏହି ଜଗତ ମଧ୍ୟରେ ତାହାଙ୍କ ନିମନ୍ତେ ସମ୍ପୂର୍ଣ୍ଣ ପୃଥକୀକୃତ ଜୀବନଯାପନ କରୁ ଓ ସମସ୍ତ ପ୍ରକାର ପାପ ଓ ଅଧର୍ମରୁ ତଥା ପ୍ରତିମା ପୂଜାଠାରୁ ଦୂରବର୍ତ୍ତୀ ଜୀବନଯାପନ କରୁ। କିନ୍ତୁ ମନୁଷ୍ୟ ତହିଁର ବିପରୀତ କାର୍ଯ୍ୟ କରେ। ମନୁଷ୍ୟ ଆଜି ଜଗତ ମଧ୍ୟରେ ଲିପ୍ତ ରହି ଜଗତକୁ ଉପଭୋଗ କରିବାକୁ ଚାହେଁ। ସେ ଜାଗତିକ ଲୋକମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରି ସେହିପରି ଜୀବନଯାପନ କରିବାକୁ ଚାହେଁ, ମାତ୍ର ଈଶ୍ୱରଙ୍କର ପ୍ରତିଜ୍ଞାରେ ସ୍ଥିର ରହିପାରେ ନା କି ସେହି ସ୍ୱର୍ଗୀୟ ତଥା ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହେବାକୁ ଚାହେଁ ନା। କିନ୍ତୁ ତଥାପି ଈଶ୍ୱର ପ୍ରେମମୟ ଓ କ୍ଷମାଶୀଳ ଈଶ୍ୱର, ଆଉ ସେ ପ୍ରେମମୟ ହୋଇଥିବାରୁ ସେ ଅନୁଗ୍ରହ କରି ଆଜି ମଧ୍ୟ ସୁଯୋଗ ଦିଅନ୍ତି, ଯେପରି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଣଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପିତା ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପାଉ ଓ ସେ ଅନନ୍ତ ଜୀବନରେ ଅଧିକାରୀ ହେଉ ଓ ଈଶ୍ୱରଙ୍କର ଅନୁଗ୍ରହକୁ ସ୍ମରଣ କରି ତାହାଙ୍କର ବାଧ୍ୟ ହୋଇ ସେହି ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହେଉ। କେବଳ ସ୍ୱର୍ଗରେ ନୁହେଁ, ଏହି ଜଗତରେ ଥାଉଁ ଥାଉଁ ମଧ୍ୟ ସେହି ସମସ୍ତ ଆଶୀର୍ବାଦକୁ ଉପଲବ୍ଧି କରୁ। ଦେଖନ୍ତୁ ଈଶ୍ୱର ଆହୁରି କହନ୍ତି, ଯାହାକି 28-31 ପଦରେ ଲେଖା ଅଛି, ଆମ୍ଭେ ତୁମ୍ଭ ଆଗେ ଆଗେ ବିରୁଡ଼ିମାନଙ୍କୁ ପଠାଇବା, ସେମାନେ ହିଦିୟ ଓ କିଣାନୀୟ ଓ ହିତୀୟମାନଙ୍କୁ ତୁମ୍ଭ ସମ୍ମୁଖରୁ ଘୋଡ଼ାଇ ଦେବେ, ମାତ୍ର ଏକ ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘୋଡ଼ାଇ ଦେବା ନାହିଁ, ତାହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ ପ୍ରତିକୂଳରେ ବନ୍ୟ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ତୁମେ ଯେପର୍ଯ୍ୟନ୍ତ ବର୍ଦ୍ଧିତ ହୋଇନାହଁ ଓ ଦେଶ ଅଧିକାର କରିନାହଁ, ସେ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ କ୍ରମେ କ୍ରମେ ଘୋଡ଼ାଇ ଦେବା। ପୁଣି ଆମ୍ଭେ ସୁପ୍ ସାଗରଠାରୁ ପଲେଷ୍ଟିୟମାନଙ୍କର ସମୁଦ୍ର ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଫରାତ ନଦୀ ପର୍ଯ୍ୟନ୍ତ ତୁମ୍ଭର ସୀମା ନିରୂପଣ କରିବା, କାରଣ ଆମ୍ଭେ ସେହି ଦେଶ ନିବାସୀମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ତାହେଲେ ତୁମ୍ଭେ ଆପଣ ସମ୍ମୁଖରୁ ସେମାନଙ୍କୁ ଘୋଡ଼ାଇ ଦେବ। ଦେଖନ୍ତୁ, ବାସ୍ତବରେ ଏହା ହିଁ ଥିଲା ଇସ୍ରାଏଲ ଜାତି ପ୍ରତି ଈଶ୍ୱରଙ୍କର ପ୍ରତିଜ୍ଞାଯୁକ୍ତ ବାକ୍ୟ, ସେ ଯେ ସେମାନଙ୍କର ସହିତ ଈଶ୍ୱର ଓ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଉଅଛନ୍ତି, ଏହା ସେମାନଙ୍କୁ ପୂର୍ବରୁ ଜଣାଇ ଦେଇଥିଲେ, ମାତ୍ର ସେ ଚାହିଁଥିଲେ ସେମାନଙ୍କର ବାଧ୍ୟତା। 32-33 ପଦରେ ଲେଖା ଅଛି, ତୁମ୍ଭେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବଗଣ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ, ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ, କଲେ ସେମାନେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ଯେହେତୁ ତୁମ୍ଭେ ଯେବେ ସେମାନଙ୍କ ଦେବଗଣର ସେବା କର, ତେବେ ତାହା ଅବଶ୍ୟ ତୁମ୍ଭର ଫାନ୍ଦ ସ୍ୱରୂପ ହେବ। ଆପଣ ଦେଖନ୍ତୁ, ଇସ୍ରାଏଲ ସନ୍ତାନଗଣ ସେହି କିଣାନ ଦେଶର ଅଧିବାସୀମାନଙ୍କ ସହିତ କୌଣସି ପ୍ରକାର ନିୟମ କରିବା ନିମନ୍ତେ ବା ସେମାନଙ୍କର ଦେବତାମାନଙ୍କ ନିକଟରେ କୌଣସି ନିୟମ କରିବା ନିମନ୍ତେ ଅନୁମତି ପାଇନଥିଲେ। କିନ୍ତୁ ଆମେ ପରବର୍ତ୍ତୀ ସମୟରେ ଦେଖିବାକୁ ପାରିବା ଯେ ଜିହୋଶିଓ ଗିବିୟୋନୀୟମାନଙ୍କ ସହିତ ନିୟମ ସ୍ଥିର କରିବା ଦ୍ୱାରା ବଡ଼ ଭୁଲ କରିଥିଲେ। ସେମାନଙ୍କ ବିଷୟ ନେଇ ଭଲ ଭାବେ ପରୀକ୍ଷା ନିରୀକ୍ଷା ନ କରି ସେମାନଙ୍କ ସହିତ ନିୟମ କରିବା ଦ୍ୱାରା ସମସ୍ୟାର ସମ୍ମୁଖୀନ ହେଲେ, ଏପରିକି ଶେଷରେ ଇସ୍ରାଏଲ ସନ୍ତାନଗଣ ପ୍ରତିମା ପୂଜା ରୂପକ ପାପରେ ପତିତ ହୋଇ ଓ ଅନ୍ୟାନ୍ୟ ଦେବତାମାନଙ୍କର ପୂଜା ଆରାଧନା କରିବାରୁ ଈଶ୍ୱରଙ୍କର କ୍ରୋଧର ପାତ୍ର ହେଲେ ଓ ସେହି ବାବିଲୋନକୁ ନିର୍ବାସିତ ହେଲେ ଓ ଶତ୍ରୁ ହସ୍ତରେ ପତିତ ହେଲେ। ବାସ୍ତବରେ ତାହା ହିଁ ଆମ ପ୍ରତ୍ୟେକଙ୍କ ଜୀବନରେ ଘଟେ। ଆମେ ଯେତେବେଳେ ଈଶ୍ୱରଙ୍କର ଆଜ୍ଞାର ବିରୁଦ୍ଧାଚରଣ ଜୀବନଯାପନ କରି ବିପଥରେ ଗମନ କରୁ, ସେତେବେଳେ ଆମେ ସମସ୍ୟାର ସମ୍ମୁଖୀନ ହେଉ। ଆମେ ଶତ୍ରୁ ହସ୍ତରେ ବା ଶୟତାନର ହସ୍ତରେ ପତିତ ହେଉ ଓ ଈଶ୍ୱରଙ୍କ ଆଶୀର୍ବାଦରୁ ବଞ୍ଚିତ ହେଉ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ସେହିପରି ପ୍ରତିମା ପୂଜାରେ ଆସକ୍ତ ଅଛୁ କି? ମାତ୍ର ଈଶ୍ୱର ପ୍ରତିମା ପୂଜାର ବିପକ୍ଷ। ସେ ଚାହାନ୍ତି ନାହିଁ ଆମେ ତାଙ୍କୁ ଛାଡ଼ି ଅନ୍ୟ କୌଣସି ପ୍ରତିମାକୁ ପୂଜା କରୁ। ଯଦି ଆମେ ତାହା କରୁ, ତାହେଲେ ଆମେ ଆଶୀର୍ବାଦ ନୁହେଁ, ମାତ୍ର ଈଶ୍ୱରଙ୍କର ଅଭିଶାପର ପାତ୍ରପାତ୍ରୀ ହୋଇ ରହିବା। କେବଳ ସେତିକି ନୁହେଁ, ଆଜି ଯେଉଁ ଜାଗତିକ ବିଷୟ ଆମର ହୃଦୟକୁ ଅଧିକାର କରିଅଛି, ବା ଆମେ ଜଗତର କୌଣସି ବିଷୟକୁ ପ୍ରଥମ ସ୍ଥାନ ଦେଇ ତହିଁରେ ନିଜକୁ ସମ୍ପୂର୍ଣ୍ଣ ଲିପ୍ତ ରଖିଅଛୁ, ତାହେଲେ ସେହି ସମସ୍ତ ବିଷୟ ମଧ୍ୟ ଆମମାନଙ୍କ ନିମନ୍ତେ ପ୍ରତିମା ପୂଜା ପରି ହୋଇପାରେ। ଜଗତର ଧନ ପ୍ରତି ଆସକ୍ତି ବା ଟଙ୍କା ପଇସାର ମୋହ, ଜାଗତିକ ଅଭିଳାଷ ଇତ୍ୟାଦି, ଯେକୌଣସି ବିଷୟକୁ ଆମେ ଈଶ୍ୱରଙ୍କଠାରୁ ଆମ ଜୀବନରେ ଶ୍ରେଷ୍ଠ ସ୍ଥାନ ଦେଉ, ତାହା ପ୍ରତିମା ସହିତ ସମାନ। ତେଣୁ ଆମେ ସମୀକ୍ଷା କରିବା ଉଚିତ, ଆଜି ଆମେ କାହାକୁ ଆମ ହୃଦୟରେ ପ୍ରଥମ ସ୍ଥାନ ଦେଇଅଛୁ। ଯଦି ଏହା ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କିଛି ହୋଇଥାଏ, ତାହେଲେ ଆମେ ସେହି ପ୍ରତିମା ପୂଜା ରୂପକ ପାପରେ ପତିତ ହୋଇଅଛୁ ଓ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ପାପରେ ପତିତ ହୋଇଅଛୁ। ତେଣୁ ଆସୁ ଆମେ ପ୍ରତ୍ୟେକେ ନିଜ ନିଜର ଜୀବନକୁ ସମୀକ୍ଷା କରି ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରାପ୍ତ ହେଉ ଓ ସେହି ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହେଉ। ତେବେ ଏହିଠାରେ ଆମେ 23 ପର୍ବଟି ଅଧ୍ୟୟନ କରି ସମାପ୍ତ କଲୁ। ଏହାପରେ ଆମେ 24 ପର୍ବଟିକୁ ଅଧ୍ୟୟନ କରିବା ପାଇଁ ଯିବା। ଏହି 24 ପର୍ବରେ ଆମେ ସେହି ସମସ୍ତ ସାମାଜିକ ନୀତିନିୟମ ନେଇ ଈଶ୍ୱର ଯେଉଁ ବ୍ୟବସ୍ଥା ପ୍ରଦାନ କରିଥିଲେ ତହିଁର ପରିସମାପ୍ତି ଘଟିବାର ଲକ୍ଷ୍ୟ କରିବା। ବାସ୍ତବରେ ମୂଷାଙ୍କ ବ୍ୟବସ୍ଥା ସେହି 10 ଆଜ୍ଞାଠାରୁ ଯଥେଷ୍ଟ ଅଧିକ ଏବଂ ଏହା ଅନେକ ବିସ୍ତୃତ ଓ ବ୍ୟାପକ ଆକାରରେ ଈଶ୍ୱରଙ୍କ ବ୍ୟବସ୍ଥା ମଧ୍ୟରେ ସ୍ଥାନ ଗ୍ରହଣ କରିଅଛି। ଏହି ପର୍ବରେ ଆମେ ଦେଖିପାରିବା ଯେ ଈଶ୍ୱର ମୂଷାଙ୍କୁ ସେହି ପର୍ବତ ଉପରକୁ ଆହ୍ୱାନ କଲେ। ଇସ୍ରାଏଲ ସନ୍ତାନଗଣ ଈଶ୍ୱରଙ୍କର ବାଧ୍ୟ ହେବେ ବୋଲି ଶପଥ କଲେ ଏବଂ ଈଶ୍ୱରଙ୍କ ପ୍ରତାପ ପ୍ରକାଶିତ ହେଲା। ଏବଂ ମୂଷାଙ୍କ ଅନୁପସ୍ଥିତିରେ ହାରଣ ଓ ହୁର ଇସ୍ରାଏଲ ସନ୍ତାନଗଣଙ୍କର ଦାୟିତ୍ୱ ନେଲେ। ତେବେ ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ ସେହି ସମାଗମ ତମ୍ବୁ ନିର୍ମିତ ହେବା ପୂର୍ବରୁ ଈଶ୍ୱର ତାହାଙ୍କର ଉପାସନା ନିମନ୍ତେ ବିଧି ନିରୂପଣ କଲେ। ଦେଖନ୍ତୁ 24 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅନନ୍ତର ସେ ମୂଷାଙ୍କୁ କହିଲେ, ତୁମ୍ଭେ ଓ ହାରଣ ଓ ନାଦବ ଓ ଅବିହୁ ଓ ଇସ୍ରାଏଲର ପ୍ରାଚୀନବର୍ଗର 70 ଜଣ ତୁମେମାନେ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରି ଆସି ଦୂରରେ ରହି ତାହାଙ୍କର ଭଜନା କର। ଦେଖନ୍ତୁ ଈଶ୍ୱର ଏହି ସମସ୍ତ ଲୋକମାନଙ୍କୁ କହୁଅଛନ୍ତି ପର୍ବତ ଉପରକୁ ଆସି ତାହାଙ୍କର ଭଜନା କରିବା ପାଇଁ, ଯେଉଁମାନେ କି ଇସ୍ରାଏଲ ଜାତି ମଧ୍ୟରେ ଏକ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ ଓ ସେମାନେ ମଧ୍ୟ ସେହିପରି କରିବା ନିମନ୍ତେ ନିଜ ନିଜର ସମ୍ମତି ପ୍ରକାଶ କରିଥିଲେ। ଦେଖନ୍ତୁ ବ୍ୟବସ୍ଥା ଓ ଅନୁଗ୍ରହ ମଧ୍ୟରେ କେତେ ଭିନ୍ନତା। ବ୍ୟବସ୍ଥା କହେ କର, ମାତ୍ର ଅନୁଗ୍ରହ କହେ ପ୍ରଥମେ ଉଦ୍ଧାର ପାଅ ଓ ତାହାପରେ କର। ଦେଖନ୍ତୁ ଈଶ୍ୱର ସେମାନଙ୍କୁ ତାଙ୍କର ଅନୁଗ୍ରହରେ ସେହି ଉତ୍କୃଷ ପକ୍ଷୀର ପକ୍ଷରେ ସେମାନଙ୍କୁ ମିଶ୍ର ଦେଶରୁ ଏହି ପ୍ରାନ୍ତର ମଧ୍ୟକୁ କଢ଼ାଇ ଆଣିଥିଲେ। ମାତ୍ର ଯେତେବେଳେ ସେମାନେ ବ୍ୟବସ୍ଥାକୁ ଚାହିଁଲେ, ସେତେବେଳେ ଈଶ୍ୱର ସେମାନଙ୍କୁ ବ୍ୟବସ୍ଥା ପ୍ରଦାନ କଲେ ଏବଂ ସେହି ବ୍ୟବସ୍ଥା ଅଧୀନରେ ଥାଇ ମନୁଷ୍ୟ ଦୂରରେ ରହି ଈଶ୍ୱରଙ୍କର ଉପାସନା କରିବାକୁ ଥିଲା। କିନ୍ତୁ ଆଜିର ଏହି ଅନୁଗ୍ରହ ଯୁଗରେ ସେ ପ୍ରକାର ନୁହେଁ, କାରଣ ଏଫିସିଓ 2 ପର୍ବର 13 ପଦରେ ଏହିପରି ଲେଖା ଅଛି, କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। ଈଶ୍ୱର ଆଜି ତାହାଙ୍କ ଅନୁଗ୍ରହ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହାୟତାରେ ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ କରାଇଅଛନ୍ତି। ଏହି ଅନୁଗ୍ରହର ଯୁଗରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଲାଭ କରୁ ଓ ତାହାଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କ ସହ ସଂଯୁକ୍ତ ଜୀବନଯାପନ କରିବା ନିମନ୍ତେ ସୁଯୋଗ ପାଉ। ପ୍ରିୟ ବନ୍ଧୁ, ଏହି ଅନୁଗ୍ରହ ଯୁଗରେ ପ୍ରଭୁ ଆମମାନଙ୍କ ଜୀବନରୁ ସେହି ବିଶ୍ୱାସ ଓ ବାଧ୍ୟତା ଚାହାନ୍ତି। ସେ ଆମମାନଙ୍କୁ ପାପରୁ ଉଦ୍ଧାର କରି ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦିଅନ୍ତି, ଯେପରି ଆମେ ପାପରୁ ଉଦ୍ଧାର ପାଇ ତାହାଙ୍କର ବାଧ୍ୟ ହେବା ଦ୍ୱାରା ସେହି ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହେବାକୁ ପାରୁ। ପ୍ରଭୁ ତାହା ହିଁ ଆମମାନଙ୍କ ଜୀବନରୁ ଆଶା କରନ୍ତି, କାରଣ ଆମେ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଧାର୍ମିକ ଗଣିତ ହୋଇ ନ ପାରିବାରୁ ଈଶ୍ୱର ଆମମାନଙ୍କ ପ୍ରତି ତାହାଙ୍କର ଅନୁଗ୍ରହ ପ୍ରକାଶ କଲେ, ଯେପରି ଆମେ ତାହାଙ୍କ ଅନୁଗ୍ରହ ଦ୍ୱାରା ଉଦ୍ଧାର ପାଇ ତାହାଙ୍କ ବାକ୍ୟର ବଶୀଭୂତ ହୋଇ ରହିବାକୁ ଚେଷ୍ଟା କରୁ ଓ ଅନୁଗ୍ରହ ଦ୍ୱାରା ସେହି ଆତ୍ମିକ ଆଶୀର୍ବାଦ ସବୁର ଅଧିକାରୀ ହେଉ। କାରଣ ବ୍ୟବସ୍ଥା ଅନୁଯାୟୀ ଆମେ ଈଶ୍ୱରଙ୍କଠାରୁ ଦୂରରେ ଥିଲୁ, ମାତ୍ର ଅନୁଗ୍ରହ ଦ୍ୱାରା ଆମେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିଅଛୁ। ଆଉ ତାହା ହେଉଛି ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ଗଣିତ ହୋଇ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରାପ୍ତ ହୋଇଅଛୁ। ପ୍ରିୟ ବନ୍ଧୁ, ଆଜି ଯଦି ବ୍ୟବସ୍ଥା ଦ୍ୱାରା ଆପଣ ନିଜର ଦୁର୍ବଳତା ସବୁକୁ ଜାଣିପାରୁଛନ୍ତି, ତାହେଲେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ନିଜର ପାପ ସବୁ ତାହାଙ୍କ ନିକଟରେ ସ୍ୱୀକାର କରି ସେହି ପାପରୁ ଉଦ୍ଧାର ପାଇ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପ୍ରାପ୍ତ ହୁଅନ୍ତୁ ଓ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କ ସହ ସଂଯୁକ୍ତ ଜୀବନଯାପନ କରୁ, ତାହାଙ୍କର ଭଜନା କରୁ, ତାହାଙ୍କର ଉପାସନା କରି ତାହାଙ୍କୁ ଗୌରବ ଦେଉ। ଏହାପରେ 2 ଓ 3 ପଦରେ ଏହିପରି ଲେଖା ଅଛି, କେବଳ ମୂଷା ସଦାପ୍ରଭୁଙ୍କ ନିକଟକୁ ଆସିବ, ମାତ୍ର ସେମାନେ ନିକଟକୁ ଆସିବେ ନାହିଁ, କିମ୍ବା ଲୋକମାନେ ତାହା ସଙ୍ଗେ ଆରୋହଣ କରିବେ ନାହିଁ। ତେବେ ମୂଷା ଆସି ସଦାପ୍ରଭୁଙ୍କର ସେହିସବୁ ବାକ୍ୟ ଓ ଶାସନ ବିଷୟ ଲୋକମାନଙ୍କୁ କହନ୍ତେ। ସମସ୍ତେ ଏକସ୍ୱରରେ ଉତ୍ତର କଲେ, ସଦାପ୍ରଭୁ ଯେସବୁ କଥା କହିଅଛନ୍ତି ତାହା ସବୁ ଆମମାନେ ପାଳନ କରିବା। ଦେଖନ୍ତୁ, ଦ୍ୱିତୀୟବାର ଇସ୍ରାଏଲ ସନ୍ତାନଗଣ ଈଶ୍ୱରଙ୍କର ବ୍ୟବସ୍ଥା ଓ ଆଜ୍ଞା ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ସେମାନଙ୍କର ସମ୍ମତି ପ୍ରକାଶ କରୁଅଛନ୍ତି। ଯେତେବେଳେ ସେମାନେ କହନ୍ତି ସଦାପ୍ରଭୁ ଯେସବୁ କଥା କହିଅଛନ୍ତି ତାହା ସବୁ ଆମମାନେ ପାଳନ କରିବା, ସେତେବେଳେ ସେମାନଙ୍କର ଆତ୍ମଧାର୍ମିକତା ଓ ଆତ୍ମନିର୍ଭରଶୀଳତାର ମନୋଭାବ ପ୍ରକାଶିତ ହୁଏ। ଯଦି ସେମାନେ ନିଜର ଦୁର୍ବଳତା ପ୍ରତି ଦୃଷ୍ଟି ଦେଇଥାନ୍ତେ ଓ ନିଜର ପାପପୂର୍ଣ୍ଣ ଜୀବନକୁ ସମୀକ୍ଷା କରିପାରିଥାନ୍ତେ, ତାହେଲେ ସେମାନେ କେବେ ହେଲେ ଏତେ ବଡ଼ ଦର୍ପର କଥା କହିପାରିନଥାନ୍ତି। ପ୍ରିୟ ବନ୍ଧୁ, ଆଜି ମଧ୍ୟ ଅନେକ ଏହିପରି ଅଛନ୍ତି ଯେଉଁମାନେ ନିଜର ଦୁର୍ବଳତା ପ୍ରତି ଲକ୍ଷ୍ୟ କରନ୍ତି ନାହିଁ କି ନିଜକୁ ପାପି ବୋଲି ସ୍ୱୀକାର କରିବାକୁ ଚାହାନ୍ତି ନାହିଁ, ମାତ୍ର ନିଜର ଆତ୍ମଧାର୍ମିକତାରେ ଅନ୍ଧ ହୋଇ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି ଓ ସେମାନେ କେବଳ ନିଜକୁ ଭଣ୍ଡାନ୍ତି। ସେଥିପାଇଁ ପ୍ରଥମ ଯୌହନ ପ୍ରଥମ ପର୍ବର 8 ପଦରେ ଲେଖା ଅଛି, ଆମ୍ଭମାନଙ୍କର ପାପ ନାହିଁ ଏହା ଯଦି କହୁଁ ତାହେଲେ ଆପଣାପଣାକୁ ପ୍ରବଞ୍ଚନା କରୁ, ପୁଣି ଆମ୍ଭମାନଙ୍କଠାରେ ସତ୍ୟ ନାହିଁ। ଏପରିକି ସେହି ପ୍ରଥମ ଯୌହନ ପ୍ରଥମ ପର୍ବର 10 ପଦରେ ଲେଖା ଅଛି, ଆମ୍ଭେମାନେ ପାପ କରିନାହୁଁ ଏହା ଯଦି କହୁଁ ତାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି ତାହାଙ୍କ ବାକ୍ୟ ଆମ୍ମାନଙ୍କଠାରେ ନାହିଁ। ପ୍ରିୟ ବନ୍ଧୁ, ଆପଣ ଯଦି ନିଜକୁ ପାପୀ ବୋଲି ବିଚାର ନ କରନ୍ତି ତାହେଲେ ଆପଣ ଈଶ୍ୱରଙ୍କୁ ମିଥ୍ୟାବାଦୀ ବୋଲି ପ୍ରକାଶ କରନ୍ତି, କିନ୍ତୁ ଈଶ୍ୱର ମିଥ୍ୟାବାଦୀ ନୁହନ୍ତି। ସେ ଆମମାନଙ୍କର ଦୁର୍ବଳତା ଜାଣନ୍ତି, ତେଣୁକରି ସେ ଅନୁଗ୍ରହ କରି ଆମମାନଙ୍କ ନିମନ୍ତେ ଉଦ୍ଧାରର ପଥ ପ୍ରସ୍ତୁତ କରିଅଛନ୍ତି। କିନ୍ତୁ ଆମେ ଯଦି ତଥାପି ଶକ୍ତଗ୍ରୀବ ହୋଇ ରହୁ ତାହେଲେ ଆମେ ନିଜର ବିନାଶ ନିମନ୍ତେ ତାହା କରୁ। ଇସ୍ରାଏଲ ସନ୍ତାନଗଣ ଯଦିଓ ଈଶ୍ୱରଙ୍କ ସମସ୍ତ ଆଜ୍ଞା ପାଳନ କରିବା ନିମନ୍ତେ କହିଥିଲେ, ମାତ୍ର ସେମାନେ ବିଫଳ ହୋଇଥିଲେ। କିନ୍ତୁ ଆମେ ଯେପରି ତାହା ନ କରୁ, ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପରିତ୍ରାଣର ଅଧିକାରୀ ହେବାକୁ ପାରୁ, ଏଥିନିମନ୍ତେ ଚେଷ୍ଟିତ ହେଉ ଓ ପାପରୁ ଉଦ୍ଧାର ପାଇ ତାହାଙ୍କର ଆଜ୍ଞାବହ ହୋଇ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁ। ତେବେ ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି, ଈଶ୍ୱରଙ୍କର କହିବା ଅନୁଯାୟୀ ଇସ୍ରାଏଲର ପ୍ରାଚୀନଗଣ ଓ ମୁଖ୍ୟ ବ୍ୟକ୍ତିମାନେ ସେହି ପର୍ବତ ଉପରକୁ ଯାଇ ଦୂରରେ ରହି ତାହାଙ୍କର ଭଜନା କରିବା ନିମନ୍ତେ ନିଜର ସମ୍ମତି ପ୍ରଦାନ କରିଥିଲେ। ତେବେ ଏହାପରେ କ'ଣ ଘଟିଲା ଆସନ୍ତୁ ତାହା ଲକ୍ଷ୍ୟ କରିବା। 24 ପର୍ବର 4 ପଦରୁ 7 ପଦ ମଧ୍ୟରେ ଲେଖା ଅଛି, ଅନନ୍ତର ମୂଷା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ, ପୁଣି ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦୀ ଓ ଇସ୍ରାଏଲର 12 ବଂଶାନୁସାରେ 12 ସ୍ତମ୍ଭ ନିର୍ମାଣ କଲେ। ଆଉ ସେ ଇସ୍ରାଏଲ ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତେ, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ବୃଷମାନଙ୍କୁ ବଳିଦାନ କଲେ। ତହୁ ମୂଷା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦୀ ଉପରେ ସେଚନ କଲେ। ପୁଣି ନିୟମ ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ। ତହିଁରେ ସେମାନେ କହିଲେ, ସଦାପ୍ରଭୁ ଯାହା ଯାହା କହିଅଛନ୍ତି ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା। ଆପଣ ଦେଖନ୍ତୁ ଇସ୍ରାଏଲ ସନ୍ତାନଗଣଙ୍କର ଆତ୍ମନିର୍ଭରଶୀଳତା, ସେମାନେ ନିଜର ଶକ୍ତି ଉପରେ ନିର୍ଭର କରୁଥିଲେ। ସେମାନେ ଭାବୁଥିଲେ ଯେ ସେମାନେ ଈଶ୍ୱରଙ୍କ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରିପାରିବେ ବୋଲି, ଏବଂ ତାହା ହିଁ ଥିଲା ସେମାନଙ୍କର ଭୁଲ ଚିନ୍ତାଧାରା। ସେମାନେ ଈଶ୍ୱରଙ୍କ ଆଜ୍ଞାର ବାଧ୍ୟ ହେବେ ବୋଲି ପ୍ରତିଜ୍ଞା କଲେ, ମାତ୍ର ସେମାନେ ବାଧ୍ୟ ହୋଇପାରିଲେ ନାହିଁ, କାରଣ ଜଣେ ସ୍ୱାଭାବିକ ମନୁଷ୍ୟ କେବେ ହେଲେ ଈଶ୍ୱରଙ୍କ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଆପଣ ଓ ମୁଁ ଆମେ କେବେ ହେଲେ ଈଶ୍ୱରଙ୍କ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ, କାରଣ ଆମେ ସେହି ଆଦମ ହବାଙ୍କ ବଂଶଧର ଓ ସ୍ୱଭାବତଃ ପାପୀ। ଆମେ ସତଚେଷ୍ଟା କରି ମଧ୍ୟ ଈଶ୍ୱରଙ୍କର ଧାର୍ମିକତା ରକ୍ଷା କରିପାରିବା ନାହିଁ, କାରଣ ଆମେ ଦୁର୍ବଳ ମନୁଷ୍ୟ ଓ ପାପରେ ଆମର ଜନ୍ମ। ଆମେ ନିଜ ଶକ୍ତିରେ ବା ନିଜର ଧର୍ମକର୍ମ ବଳରେ ଈଶ୍ୱରଙ୍କ ବ୍ୟବସ୍ଥାକୁ ପାଳନ କରି ତାଙ୍କର ପବିତ୍ରତା ରକ୍ଷା କରିପାରିବା ନାହିଁ। ଯଦି ତାହା ହୋଇଥାନ୍ତା, ତାହେଲେ ପ୍ରଭୁ ଯୀଶୁଙ୍କର ଏହି ଜଗତକୁ ଆଗମନ କରି ସେହି କୃଷ୍ୟ ମୃତ୍ୟୁଭୋଗ କରିବା ମଧ୍ୟ ଆବଶ୍ୟକ ହୋଇନଥାନ୍ତା। ଆଜି ଏହି ଜଗତ ପାପରେ, ଅନ୍ୟାୟ ଓ ଅଧର୍ମରେ ଲିପ୍ତ। ଯେଉଁଆଡ଼କୁ ଦୃଷ୍ଟି କରିବେ, ଆପଣ ଦେଖିବାକୁ ପାରିବେ ଯେ କେବଳ ପାପ ଅଧର୍ମରେ ଲୋକେ ଜୀବନ ଅତିବାହିତ କରୁଅଛନ୍ତି। ସେଥିପାଇଁ ଈଶ୍ୱର ମଧ୍ୟ କହନ୍ତି, ଯାହାକି ରୋମିଓ 3:10 ଲେଖା ଅଛି, ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ଆପଣ ଦେଖନ୍ତୁ, ବର୍ତ୍ତମାନ ଏପରି ସମୟରେ ଆମେ ବାସ କରୁଅଛୁ ଯେଉଁଠାରେ ପାପକୁ ପୁଣ୍ୟ ବୋଲି ଲୋକେ ଭାବନ୍ତି ଓ ମନ୍ଦତାକୁ ଉତ୍ତମ ବିଷୟ ବୋଲି ଲୋକେ ଭାବନ୍ତି। ଭଲକୁ କେହି ଗ୍ରହଣ କରିବାକୁ ଚାହାନ୍ତି ନାହିଁ, ମାତ୍ର ମନ୍ଦକୁ ସମସ୍ତେ ଗ୍ରହଣ କରନ୍ତି। ସତ କହିଲେ ଆପଣ ସମସ୍ୟାର ସମ୍ମୁଖୀନ ହେବେ, ମାତ୍ର ମିଥ୍ୟା କହିଲେ ଆପଣ ପାର ପାଇଯିବେ। ତେଣୁକରି ବର୍ତ୍ତମାନର ଏହି ଜଗତ ପାପରେ କଳୁଷିତ। ଯଦିଓ ଲୋକେ ଧର୍ମକର୍ମ କରନ୍ତି, ମାତ୍ର ତାହା କେବଳ ଧାରାବାହିକ ଓ ପାପ ଓ ଧର୍ମକୁ ଯଦି ଆପଣ ନିକିତିରେ ତୌଲି କରି ଦେଖିବେ, ତାହେଲେ ପାପର ନିକିତି ତଳକୁ ହୋଇଯିବ ଓ ଧର୍ମର ନିକିତି ଉପରକୁ ହୋଇଯିବ। ତେଣୁ କୌଣସି ମନୁଷ୍ୟ କହିପାରିବ ନାହିଁ ଯେ ଈଶ୍ୱରଙ୍କ ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରି ଈଶ୍ୱରଙ୍କର ଧାର୍ମିକତା ରକ୍ଷା କରିପାରିବ ବା ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବ, କାରଣ ମନୁଷ୍ୟ ହେଉଛି ଦୁର୍ବଳ ଓ ସ୍ୱଭାବତଃ ପାପୀ। ତେଣୁ ଯେପର୍ଯ୍ୟନ୍ତ ତାହାର ପାପରୁ ସେ ଉଦ୍ଧାର ପାଇନାହିଁ, ସେ ପର୍ଯ୍ୟନ୍ତ ସେ କେବେ ହେଲେ ନିଜର ଧର୍ମକର୍ମ ବଳରେ ଈଶ୍ୱରଙ୍କର ଧାର୍ମିକତା ରକ୍ଷା କରିପାରିବ ନାହିଁ। ଏଥିନିମନ୍ତେ ଜଣଙ୍କର ସହାୟତା ଆବଶ୍ୟକ, ଯିଏକି ନିଷ୍ପାପୀ ଓ ନିଷ୍କଳଙ୍କ ଭାବେ ଜୀବନଯାପନ କରି ଓ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ସାଧନ କରିଅଛନ୍ତି, ଆଉ ସେହି ବ୍ୟକ୍ତି ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ନିଜର ପବିତ୍ର ରକ୍ତ ଦେଇ ଆମମାନଙ୍କ ନିମନ୍ତେ ସେହି ଉଦ୍ଧାର ସାଧନ କରିଅଛନ୍ତି। କେବଳ ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଓ ତାହାଙ୍କୁ ଆମ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ଦ୍ୱାରା, ତାହାଙ୍କ ଧାର୍ମିକତା ଦ୍ୱାରା ଆମେ ଧାର୍ମିକ ଗଣିତ ହୋଇପାରିବା ଓ ଈଶ୍ୱରଙ୍କର ସନ୍ତାନ ରୂପେ ଗୃହୀତ ହୋଇପାରିବା। ସେ ଆମମାନଙ୍କୁ ପାପରୁ ଉଦ୍ଧାର କରି ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେବେ ଓ ସେହି ଅନୁଗ୍ରହକୁ ସ୍ମରଣ କରି ଜଣେ ଉଦ୍ଧାର ପାଇଥିବା ପାପୀ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ଓ ତାହାଙ୍କର ବାଧ୍ୟ ହେବା ନିମନ୍ତେ ପଦକ୍ଷେପ ନିଏ, ଓ ପ୍ରଭୁ ମଧ୍ୟ ତାହାକୁ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ଶକ୍ତି ଦିଅନ୍ତି। ତେଣୁ ଆସୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ତାହାଙ୍କ ନିମନ୍ତେ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।